ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ବିଶ୍ୱର ଦକ୍ଷିଣାଞ୍ଚଳ ବିଶେଷକରି ଆଫ୍ରିକାର ଚିନ୍ତାଧାରାକୁ G7 ଶିଖର ସମ୍ମିଳନୀରେ ପ୍ରାଥମିକତା ଦିଆଯିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା 27 ତାରିଖରୁ ହେବ ଆରମ୍ଭ. ସମଗ୍ର ବିଶ୍ୱରୁ ପ୍ରାୟ 20 ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଆଜି ସାଉଦି ଆରବରେ କରିବେ ହଜ୍ ଯାତ୍ରା. ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର 18 ସଂସ୍କରଣ ଆଜିଠାରୁ ଆରମ୍ଭ ଏବଂ ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ରାତି 8ଟାରେ ଭାରତ ଓ କାନାଡ଼ା ମଧ୍ୟରେ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱର ଦକ୍ଷିଣାଞ୍ଚଳ ବିଶେଷକରି ଆଫ୍ରିକାର ଚିନ୍ତାଧାରାକୁ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି. ଇଟାଲୀରେ ଚାଲିଥିବା G7 ଶିଖର ସମ୍ମିଳନୀରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ମୋଦି ଭାରତର ଅଧ୍ୟକ୍ଷତା ସମୟରେ G20 ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଆଫ୍ରିକୀୟ ସଂଘକୁ ଏକ ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଯିବା ସଂକ୍ରାନ୍ତ ନିଷ୍ପଭିର ପୁନରାବୃତ୍ତି କରିଥିଲେ. ସେ କହିଥିଲେ ଏହା ଭାରତ ପାଇଁ ଏକ ସମ୍ମାନର ବିଷୟ ଥିଲା. ଆସନ୍ତା 2070 ସୁଦ୍ଧା ଭାରତ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟକୁ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଭାରତର ମିଶନ ଲାଇଫ୍ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି ବିଶ୍ୱ ପରିବେଶ ଦିବସ ଅବସରରେ ଦେଶରେ ଆରମ୍ଭ କରାଯାଇଥିବା ଏକ୍ ପେଡ୍ ମା କେ ନାମ ଶୀର୍ଷକ ଚାରାରୋପଣ କାର୍ଯ୍ୟକ୍ରମକୁ ନିଜ ନିଜ ଦେଶରେ କାର୍ଯ୍ୟକାରୀ କରିବାକୁ G7 ସଦସ୍ୟ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଥିଲେ. କୃତ୍ରିମ ବୁଦ୍ଧିମତା ଉପରେ ଆଲୋକପାତ କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ପ୍ରଯୁକ୍ତି ବିଦ୍ୟାର ଉପଯୋଗ ମାଧ୍ୟମରେ ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ତ୍ୱରାନ୍ୱିତ ହୋଇପାରିବ. ଏ କ୍ଷେତ୍ରରେ ବିଶ୍ୱ ସହଭାଗିତା ପାଇଁ ଭାରତ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହି ସମ୍ମିଳନୀରେ ଉଦ୍ଘାଟନୀ ଉଦ୍ବୋଧନ ଦେଇ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଥିଲେ ଇଟାଲୀର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା G7 ଶିଖର ସମ୍ମିଳନୀରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଅନ୍ୟମାନଙ୍କ ବିରୁଦ୍ଧରେ ନେଉଥିବା ପଦକ୍ଷେପକୁ ବିରୋଧ କରି ଏକ ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରିବ. ସେ କହିଥିଲେ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ପାଇଁ ସବୁ ରାଷ୍ଟ୍ର ପରସ୍କରକୁ ସମ୍ମାନର ସହ ସହଯୋଗ କରିବାର ଆବଶ୍ୟକତା ରହିଛି. ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା 27 ତାରିଖରୁ ଆରମ୍ଭ ହେବ। July 12 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 28 ତାରିଖ ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାନସଭାରେ ଗତ ଫେବୃୟାରୀ ମାସରେ ଅନ୍ତରୀଣ ବଜେଟ୍ ଆଗତ କରାଯାଇଥିଲା। ସମଗ୍ର ବିଶ୍ୱରୁ ପ୍ରାୟ 20 ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଆଜି ସାଉଦି ଆରବରେ ହଜ୍ ଯାତ୍ରା କରିବେ। 5 ଦିନିଆ ଏହି ହଜ୍ଯାତ୍ରା ପାଇଁ ସାଉଦି ଆରବର ମିନାଠାରେ ତୀର୍ଥଯାତ୍ରୀମାନେ ଏକତ୍ରିତ ହୋଇଛନ୍ତି। ଆଜି ପ୍ରତ୍ୟୁଷରୁ ପ୍ରାର୍ଥନା କରିବା ପରେ ତୀର୍ଥଯାତ୍ରୀ ଆରାଫତ୍ ସମତଳ ଅଞ୍ଚଳକୁ ରୀତିନୀତି ଅନୁଯାୟୀ ପ୍ରାର୍ଥନା କରିବାକୁ ଗସ୍ତ କରିଛନ୍ତି। ତୀର୍ଥଯାତ୍ରୀମାନେ ନିର୍ମା ମସ୍ଜିଦ୍ରେ ହୁତବା ଏ ହଜ୍ ଅର୍ଥାତ୍ ହଜ୍ ଉପଦେଶ ଶୁଣିବେ ଏବଂ ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ କରିବା ପୂର୍ବରୁ ଅପରାହ୍ନରେ ମଧ୍ୟାହ୍ନ ପ୍ରାର୍ଥନାରେ ଏକତ୍ରିତ ହେବେ। ପଶୁବଳି ଏବଂ ସୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀମାନେ ଆସନ୍ତାକାଲି ସକାଳେ ପୁନର୍ବାର ମିନାକୁ ଫେରିବେ। ଚଳିତ ବର୍ଷ ଭାରତରୁ ରେକର୍ଡ ସଂଖ୍ୟକ 1,75,000ରୁ ଅଧିକ ତୀର୍ଥଯାତ୍ରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 1,40,020 ଜଣ ଯାତ୍ରୀ ଭାରତୀୟ ହଜ୍ କମିଟି ଜରିଆରେ ସେଠାରେ ପହଞ୍ଚିଛନ୍ତି। ଭାରତୀୟ ହଜ୍ଯାତ୍ରୀଙ୍କ ସୁବିଧା ସୁଯୋଗ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଠାରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ସିରିଲ୍ ରାମଫୋସା ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଆଫ୍ରିକୀୟ ଜାତୀୟ କଂଗ୍ରେସ ଏବଂ ବିରୋଧୀ ଦଳ ମଧ୍ୟରେ ବୁଝାମଣା ଯୋଗୁଁ ଶ୍ରୀ ରାମଫୋସା ପୁନଃ ରାଷ୍ଟ୍ରପତି ହେବାକୁ ପଥ ପରିଷ୍କାର ହୋଇଥିଲା। ବାମପନ୍ଥୀ ଅର୍ଥନୈତିକ ସ୍ୱାଧୀନତା ସଂଗ୍ରାମୀଙ୍କ ନେତା ଜୁଲିୟସ୍ ମାଲେମାଙ୍କ ବିରୋଧରେ ସଂସଦରେ ହୋଇଥିବା ମତଗ୍ରହଣରେ 71 ବର୍ଷୀୟ ରାମଫୋସା ବିଜୟୀ ହୋଇଥିଲେ। 400 ସଦସ୍ୟ ବିଶିଷ୍ଟ ସଦନରେ ରାମଫୋସା 283 ଭୋଟ୍ ପାଇ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ, ତେଣୁ ଉଭୟ ଆଫ୍ରିକୀୟ ଜାତୀୟ କଂଗ୍ରେସ ଏବଂ ବିରୋଧୀ ଦଳ ମିଳିତ ଭାବେ ଶାସନ କରିବେ। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ MIFF ଅଷ୍ଟାଦଶ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। କ୍ଷୁଦ୍ର ପ୍ରାମାଣିକ ତଥା ଆନିମେସନ୍ ଚଳଚ୍ଚିତ୍ର ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ ଏହି ମହୋତ୍ସବର ମାନ୍ୟତା ରହିଛି। ଏହାର ଅବ୍ୟବହିତ ପୂର୍ବରୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି ସିନେମାକୁ ପ୍ରୋହାହିତ କରିବା ସହ ସାମ୍ପ୍ରତିକ ଏବଂ ସାମାଜିକ ଆର୍ଥିକ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରିବାକୁ ଏଭଳି ମଞ୍ଚ ଯଥେଷ୍ଟ ସହାୟତା ପ୍ରଦାନ କରିଥାଏ। ମହୋତ୍ସବରେ ଅଂଶଗ୍ରହଣକାରୀଙ୍କୁ ବହୁ ପ୍ରତୀକ୍ଷିତ ତଥା ସମୃଦ୍ଧ ଅନୁଭୂତିର ଝଲକ ପ୍ରଦାନ କରିବ ବୋଲି ସେ କହିଛନ୍ତି। କହିଛନ୍ତି ପ୍ରାମାଣିକ ଚଳଚ୍ଚିତ୍ର ବିଶ୍ୱସ୍ତରରେ 16 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ଏକ ବିଶାଳ ଶିଳ୍ପ। ଏହା ଭିନ୍ନ ଶୈଳୀରେ ସୂଚନା, ପ୍ରେରଣା, ଆତ୍ମସମୀକ୍ଷା ଏବଂ ମନୋରଞ୍ଜନ କରିବାର ସାମର୍ଥ୍ୟକୁ ପ୍ରଦର୍ଶନ କରିଥାଏ। ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ୍ର ପ୍ରାମାଣିକ ଚଳଚ୍ଚିତ୍ର ବିଲି ଆଣ୍ଡ ମୁଲି ଆନ୍ ଅଟର୍ ଲଭ୍ ଷ୍ଟୋରି ସ୍କ୍ରିନିଂ ସହ ଏହି ସଂସ୍କରଣର ଶୁଭାରମ୍ଭ କରାଯିବ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ପୁନେ ଏବଂ ମୁମ୍ବାଇଠାରେ ଏକାସଙ୍ଗରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ 1018 ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ସେଥିରୁ 118 ଚଳଚ୍ଚିତ୍ରକୁ 3 ବିଶେଷଜ୍ଞ କମିଟିଙ୍କ ମାଧ୍ୟମରେ ଚୟନ କରାଯାଇଛି। ଏହି ଚଳଚ୍ଚିତ୍ର ମହୋତ୍ସବ ଅବସରରେ ବିଭିନ୍ନ ଆଲୋଚନାଚକ୍ର ଏବଂ ପୁରସ୍କାରର ମଧ୍ୟ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଗତକାଲିଠାରୁ ନେପାଳର କାଠମାଣ୍ଡୁଠାରେ ଦୁଇଦିନିଆ ଆନ୍ତର୍ଜାତିକ ପର୍ଯ୍ୟଟନ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏହାକୁ ଉଦ୍ଘାଟନ କରି ନେପାଳର ପର୍ଯ୍ୟଟନ ମନ୍ତ୍ରୀ ବାହାଦୁର ତମାଙ୍ଗ କହିଛନ୍ତି, ଏହି ପ୍ରଦର୍ଶନୀ ମାଧ୍ୟମରେ ନେପାଳର ପର୍ଯ୍ୟଟନ ଶିଳ୍ପକୁ ଅଧିକ ପ୍ରୋହାହନ ମିଳିବ। ଏଥିରେ 16 ରାଷ୍ଟ୍ର ଅଂଶଗ୍ରହଣ କରୁଛନ୍ତି। ଭାରତ ଏବଂ ଆୟୋଜକ ନେପାଳକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକ ମଧ୍ୟରେ କୋରିଆ, ତାଇୱାନ, ସିଙ୍ଗାପୁର, ମାଳଦ୍ୱୀପ, ଆମେରିକା, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା, ଚୀନ, ଥାଇଲାଣ୍ଡ, ଦୁବାଇ, ବାଂଲାଦେଶ, ଭିଏତନାମ, ମାଲେସିଆ ଏବଂ ଭୁଟାନ ଅଛନ୍ତି। ଏହି ରାଷ୍ଟ୍ରଗୁଡ଼ିକରୁ 51 ଉଦ୍ୟୋଗୀ ପ୍ରଦର୍ଶନୀରେ ମଣ୍ଡପ ପ୍ରତିଷ୍ଠା କରିଛନ୍ତି। ଏଥିରେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ମଧ୍ୟରେ ସ୍ଥାୟୀ ସହଭାଗିତା ପ୍ରତିଷ୍ଠାର ମାର୍ଗ ଉନ୍କକ୍ତ ହୋଇଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ରଦର୍ଶନୀ ସମୟରେ ବିଭିନ୍ନ ବିଷୟବସ୍ତୁ ଉପରେ ମଧ୍ୟ ଆଲୋଚନାଚକ୍ରମାନ ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀ ଆଜି ଶେଷ ହେଉଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନରେ ସଂସ୍କାର କ୍ଷେତ୍ରର ଏକ ସମୀକ୍ଷା ବୈଠକ ଗତକାଲି ଶ୍ରମ ସଚିବ ସୁମିତା ଦେଓରାଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏକ ପ୍ରେସ୍ ବିବୃତ୍ତିରେ ସଦସ୍ୟମାନଙ୍କର ସାମାଜିକ ନିରାପତ୍ତା ଏବଂ ଜୀବନଧାରଣର ମାନରେ ଉନ୍ନତିର ସମ୍ପ୍ରସାରଣର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି। ଚିକିତ୍ସା, ଶିକ୍ଷା, ବିବାହ ଏବଂ ଗୃହ ନିର୍ମାଣ କ୍ଷେତ୍ରରେ 1,00,000 ପର୍ଯ୍ୟନ୍ତ ଅଗ୍ରିମ ଦାବି ସ୍ୱୟଂକ୍ରିୟ ଭାବେ ସମାଧାନ ହୋଇପାରୁଛି। ସଦସ୍ୟମାନଙ୍କର ବିଭିନ୍ନ ଦାବିଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସଂଗଠନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ପୁଣି କହିଛି, ଗତକାଲି ସନ୍ଧ୍ୟା ସୁଦ୍ଧା ସ୍ୱୟଂକ୍ରିୟ ଭାବେ 50%ରୁ ଅଧିକ ଚିକିତ୍ସା ସମ୍ଭନ୍ଧୀୟ ଦାବି ସମେତ 25,00,000 ଅଗ୍ରିମ ଦାବି ମଧ୍ୟ ସମାଧାନ କରାଯାଇପାରିଛି। ମନ୍ତ୍ରଣାଳୟ ଆହୁରି କହିଛି, ଏହାଦ୍ୱାରା ଦାବି ସମାଧାନ ଶୀଘ୍ର ହେବା ସହ କିଛି ଦାବି 3 ମଧ୍ୟରେ ମଧ୍ୟ ସମାଧାନ ହୋଇପାରିଛି। ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଏବଂ ନେପାଳ, ନ୍ୟୁଜିଲାଣ୍ଡ ଓ ଉଗାଣ୍ଡା ମଧ୍ୟରେ ଖେଳ ଜାରି ରହିଛି। ନେପାଳ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 20 ଓଭରରେ 7 ହରାଇ 115 ସଂଗ୍ରହ କରିଥିଲା। 116 ବିଜୟ ଲକ୍ଷ୍ୟକୁ ପିଛା କରି ନେପାଳ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 4 ଓଭରରେ କୌଣସି ୱିକେଟ୍ ନ ହରାଇ 20 ସଂଗ୍ରହ କରିଛି। ସେହିଭଳି ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଉଗାଣ୍ଡା 11 ଓଭରରେ 5 ହରାଇ 23 ସଂଗ୍ରହ କରିଥିଲା। ଆଜି ରାତି 8 ଭାରତ କାନାଡାକୁ ଭେଟିବ। ଆମେରିକାର ଫ୍ଲୋରିଡାସ୍ଥିତ ଲୌଡରହିଲ୍ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଖେଳାଯିବ। ଭାରତ ସୁପର 8 ପ୍ରବେଶ କରିସାରିଥିବା ବେଳେ ଏହି ମ୍ୟାଚ୍କୁ ଜିତି ଗ୍ରୁପ୍ର ଶୀର୍ଷସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ କାନାଡା ଖେଳିଥିବା 3 ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ସହ ଗ୍ରୁପ୍ର ଚତୁର୍ଥ ସ୍ଥାନ ରହିଛି। ଭାରତ ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡକୁ 8, ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନକୁ 6 ଏବଂ ତୃତୀୟ ପାଳିରେ ଆମେରିକାକୁ 7 ପରାସ୍ତ କରିଥିଲା। ଆଜି ରାତି 10 ଇଂଲଣ୍ଡ ଏବଂ ନାମିବ୍ୟା ମଧ୍ୟରେ ମୁକାବିଲା ହେବ। ପଶ୍ଚିମବଙ୍ଗ ଏବଂ ଦେଶର ଉତ୍ତର ପୂର୍ବ ଭାଗରେ ତଥା ହିମାଳୟ ପାଦଦେଶ ଅଞ୍ଚଳରେ ଆସନ୍ତା 4 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମ୍ଡି କହିଛି, ଆଜି ପଶ୍ଚିମବଙ୍ଗ ଏବଂ ସିକ୍କିମ୍ର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ମେଘାଳୟ ଏବଂ ଆସାମରେ ମଧ୍ୟ ଆସନ୍ତା 18 ପର୍ଯ୍ୟନ୍ତ ପାଣିପାଗର ପରିସ୍ଥିତି ସେହିଭଳି ଜାରି ରହିବ ବୋଲି ଆଇଏମ୍ଡି କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ବିଶ୍ୱର ଦକ୍ଷିଣାଞ୍ଚଳ ବିଶେଷକରି ଆଫ୍ରିକାର ଚିନ୍ତାଧାରାକୁ G7 ଶିଖର ସମ୍ମିଳନୀରେ ପ୍ରାଥମିକତା ଦିଆଯିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା 27 ହେବ ଆରମ୍ଭ। ସମଗ୍ର ବିଶ୍ୱରୁ ପ୍ରାୟ 20 ଅଧିକ ତୀର୍ଥଯାତ୍ରୀ ଆଜି ସାଉଦି ଆରବରେ କରିବେ ହଜ୍ ଯାତ୍ରା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର 18 ସଂସ୍କରଣ ଆଜିଠାରୁ ଆରମ୍ଭ ଏବଂ ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ରାତି 8 ଭାରତ ଓ କାନାଡା ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।